ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଜି ସନ୍ଧ୍ୟାରେ ଭାରତର ଭାରି ଯୋଗାଯୋଗ ଉପଗ୍ରହ CMS-03ର ଉତ୍କ୍ଷେପଣ କରିବ ଇସ୍ରୋ. ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଛାତ୍ରଛାତ୍ରୀମାନଙ୍କର ସମାନ ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି. ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ଅଭିଯାନ ଜାରି. ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ନବସୃଜନ ସମ୍ମିଳନୀ 2025କୁ କରିବେ ଉଦ୍ଘାଟନ. ଆକାଶବାଣୀ ସଙ୍ଗୀତ ସମ୍ମେଳନର 67ତମ ସଂସ୍କରଣ ଆଜିଠାରୁ ଆରମ୍ଭ ଏବଂ ICC ମହିଳା ଏକ ଦିବସୀୟ ବିଶ୍ୱକପ୍ 2025ର ଫାଇନାଲରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍. ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଭାରତର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03 GSAT-7R ଉତ୍କ୍ଷେପଣ କରିବ. ନୌସେନାର ଯୋଗାଯୋଗକୁ ବୃଦ୍ଧି କରିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଡିଜିଟାଲ୍ ସଂଯୋଗୀକରଣର ସମ୍ପ୍ରସାରଣ ଏହି ଅଭିଯାନର ଲକ୍ଷ୍ୟ ରହିଛି. CMS-03କୁ ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ୍ LVM-3 ଲଞ୍ଚରରୁ ଉତ୍କ୍ଷେପଣ କରାଯିବ. ଏହି ଉପଗ୍ରହ ଏକ ମଲ୍ଟିବ୍ୟାଣ୍ଡ ସାମରିକ ଯୋଗାଯୋଗ ପ୍ରଣାଳୀ ଯାହା ଭଏସ୍, ଡାଟା ଏବଂ ଭିଡ଼ିଓ ଲିଙ୍କ୍ ପାଇଁ ଟ୍ରାନ୍ସପଣ୍ଡର ବହନ କରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତରାଖଣ୍ଡକୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ହରିଦ୍ୱାରସ୍ଥିତ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ ଉଭୟ ଛାତ୍ରଛାତ୍ରୀଙ୍କର ସମାନ ଯୋଗଦାନ ରହିବା ଆବଶ୍ୟକ।
ଶିକ୍ଷିତ ବେଟିଆ ଆପଣ ଆନ୍ତରିକ ଶକ୍ତି ଓ ପ୍ରତିଭା ସେ ଭାରତ ମାତା କା ଗୌରବ ବଢାଏ। ଆଜ ସମୟ ଆଗିଆ ଦେଶକୁ ଆଗେ ବଢାନେ କେ ଲିଏ, କ୍ୟୁଁକି ଏହା 140 ଜନସଂଖ୍ୟା ଭାରତ ମେ ହେ ଉନ୍ମେସେ 50% ମହିଳା ହେ ଯୋ ଆମ ସ୍ୱପ୍ନେ ଦେଖ ରହେ ହେ 2047 ତକ ଭାରତ କୋ ବିକଶିତ ଭାରତ ବନାଏଙ୍ଗେ ତୋ ବେଟିଆ ଔର ଭାଇଓ ସଭି କା ସହଯୋଗ ଚାହିଁ।
ହରିଦ୍ୱାରରୁ ରାଷ୍ଟ୍ରପତି ଡେରାଡୁନ୍ ଯାଇ ରାଜପୁର ରୋଡ୍ରେ ଏକ ଫୁଟ୍ ଓଭରବ୍ରିଜ୍ର ଉଦ୍ଘାଟନ କରିବା ସହ ରାଷ୍ଟ୍ରପତି ନିକେତନଠାରେ ଅନ୍ତର୍ଜାତୀୟ ସାହିତ୍ୟ, ସଂସ୍କୃତି ଏବଂ କଳା ଉତ୍ସବର ଅଂଶଗ୍ରହଣକାରୀମାନଙ୍କ ସହିତ ବାର୍ତ୍ତାଳାପ କରିବେ। ପୂର୍ବରୁ ରାଷ୍ଟ୍ରପତି ଡେରାଡୁନ୍ର ଜଲି ଗ୍ରାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଗୁରମିତ୍ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡେରାଡୁନ୍ରେ ଉତ୍ତରାଖଣ୍ଡର ରୌପ୍ୟ ଜୟନ୍ତୀ ଅବସରରେ ବିଧାନସଭାକୁ ସମ୍ବୋଧନ କରିବେ। ନୈନିତାଲ୍ଠାରେ ରାଜଭବନ ସ୍ଥାପନର 125 ବର୍ଷ ପୂର୍ତ୍ତି ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ ରାଷ୍ଟ୍ରପତି କାଞ୍ଚିଧାମର ନିମ୍ କରୋଲି ବାବା ଆଶ୍ରମ ପରିଦର୍ଶନ କରିବା ସହ କୁମାଉଁ ବିଶ୍ୱବିଦ୍ୟାଳୟର 20ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ନବସୃଜନ ସମ୍ମିଳନୀ ESTIC-2025ର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଗବେଷଣା ଏବଂ ବିକାଶ ଇକୋସିଷ୍ଟମ୍ ବୃଦ୍ଧି କରିବା ପାଇଁ 1,00,000 କୋଟି ଟଙ୍କାର ଗବେଷଣା, ବିକାଶ ଏବଂ ନବସୃଜନ ଯୋଜନା ପାଣ୍ଠିର ଶୁଭାରମ୍ଭ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ତିନିଦିନିଆ ସମ୍ମିଳନୀ ଚଳିତ ମାସ 5 ତାରିଖରେ ଶେଷ ହେବ। ESTIC-2025ରେ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ, ଶିଳ୍ପ ଏବଂ ସରକାରୀ କ୍ଷେତ୍ରର 3,000ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଯୋଗଦେବେ। ସମ୍ମିଳନୀରେ ଆଲୋଚନା, ଉପସ୍ଥାପନ ଏବଂ ପ୍ରଯୁକ୍ତି ବିଦ୍ୟା ଆଦି ପ୍ରଦର୍ଶିତ ହେବ, ଯାହା ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଇକୋସିଷ୍ଟମ୍କୁ ସୁଦୃଢ଼ କରିବା ପାଇଁ ଗବେଷକ, ଶିଳ୍ପ ଏବଂ ଯୁବ ଉଦ୍ଭାବକଙ୍କ ମଧ୍ୟରେ ସହଯୋଗ ପାଇଁ ଏକ ମଞ୍ଚ ପ୍ରଦାନ କରିବ। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ଏବଂ ମହାଗଠବନ୍ଧନର ଷ୍ଟାର୍ ପ୍ରଚାରକମାନେ ରାଜ୍ୟବ୍ୟାପୀ ର୍ୟାଲି ଓ ସାଧାରଣ ସଭାଗୁଡ଼ିକୁ ସମ୍ବୋଧିତ କରୁଛନ୍ତି। ଜନତା ଦଳ ୟୁନାଇଟେଡ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଙ୍ଗେର ଜିଲ୍ଲାର ତାରାପୁରରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି କହିଛନ୍ତି, ଆର୍ଜେଡି ବଂଶବାଦ ରାଜନୀତିରେ ବିଶ୍ୱାସ କରୁଥିବାରୁ ବିହାରର ବିକାଶ କେବେ ବି ସମ୍ଭବ ହୋଇପାରିବ ନାହିଁ। ମହାଗଠବନ୍ଧନର ନିର୍ବାଚନ ଇସ୍ତାହାର କେବଳ ଲୋକଙ୍କୁ ଭ୍ରମିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତା ଏବଂ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପାଟନାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର 20 ବର୍ଷ ଧରି ବିହାରରେ ଶାସନ କରିଛନ୍ତି। ରାଜ୍ୟର ଦୁର୍ବଳ ଆର୍ଥିକ ଅବସ୍ଥା ଏବଂ ଅନଗ୍ରସରତା ପାଇଁ ଏନ୍ଡିଏ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। ଆଜି ବିଜେପିର ଷ୍ଟାର୍ ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଜପୁର ଏବଂ ନୱାଡ଼ା ଜିଲ୍ଲାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିବେ। ପରେ ସେ ପାଟନାରେ ଏକ ରୋଡ୍ ଶୋରେ ଭାଗ ନେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେଓହର, ସୀତାମାଢ଼ି ଏବଂ ମଧୁବନୀରେ ତିନୋଟି ର୍ୟାଲିକୁ ସମ୍ବୋଧିତ କରିବେ। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବେଗୁସରାଇରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଆଜି ରାଜ୍ୟବ୍ୟାପୀ 17 ର୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀ ସଙ୍ଗୀତ ସମ୍ମେଳନର 67ତମ ସଂସ୍କରଣ ଆଜି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଆରମ୍ଭ ହେବ। ମାସେ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର 24 ସହରରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମ ସଂସ୍କୃତି ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି 1954 ପ୍ରତିଷ୍ଠା ହେବା ପରଠାରୁ ଆକାଶବାଣୀ ସଙ୍ଗୀତ ସମ୍ମିଳନୀ ଭାରତର ସବୁଠାରୁ ସ୍ଥାୟୀ ଏବଂ ସମ୍ମାନଜନକ ସାଂସ୍କୃତିକ ପରମ୍ପରା ଭାବେ ବଜାୟ ରହିଛି। ଏହା ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଲଘୁ ଏବଂ ଲୋକସଙ୍ଗୀତର ସର୍ବୋତ୍ତମ ଧାରାଗୁଡ଼ିକୁ ସାରା ଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରିକଳ୍ପନା କରାଯାଇଥିଲା। ଭାରତର ସମୃଦ୍ଧ ସଙ୍ଗୀତ ଐତିହ୍ୟକୁ ସଂରକ୍ଷଣ, ପ୍ରଚାର ଏବଂ ଲୋକପ୍ରିୟ କରିବାରେ ଆକାଶବାଣୀ ସଙ୍ଗୀତ ସମ୍ମେଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାନାଡ଼ାର ଟରଣ୍ଟୋସ୍ଥିତ ଭାରତୀୟ ଦୂତାବାସ ବାହାରେ ଏକ ପ୍ରତିବାଦ ପ୍ରଦର୍ଶନକୁ କାନାଡ଼ା ନିନ୍ଦା କରିଛି। ସେଠାରେ ପ୍ରଦର୍ଶନକାରୀମାନେ ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋ ଉପରକୁ 2 ବ୍ୟକ୍ତି ଗୁଳି ଚଳାଇଥିବାର ଚିତ୍ର ପ୍ରଦର୍ଶିତ କରିଥିଲେ। ଅଧିକାରୀମାନେ ଏହାକୁ ଗଣତନ୍ତ୍ର ପାଇଁ ବିପଦ ବୋଲି କହିବା ସହ ଏହା ଉପରେ ସ୍ୱଷ୍ଟତା ଦାବି କରିଥିଲେ। ଖଲିସ୍ତାନୀ ଆନ୍ଦୋଳନ ସହିତ ଜଡ଼ିତ ଶିଖ୍ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏହି ପ୍ରତିବାଦରେ ଖଲିସ୍ତାନୀ ପତାକା, ନକଲି ମୃତ୍ୟୁଦଣ୍ଡ ଏବଂ ଶ୍ରୀମତୀ ଗାନ୍ଧୀଙ୍କ ହତ୍ୟାକୁ ଉଲ୍ଲେଖ କରୁଥିବା ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ରଣଦୀପ ଏସ୍ ସରାଇ କହିଛନ୍ତି ଏପରି କାର୍ଯ୍ୟ ଗଣତନ୍ତ୍ରକୁ ଦୁର୍ବଳ କରିଥାଏ ଏବଂ କାନାଡ଼ାରେ ଏହାର କୌଣସି ସ୍ଥାନ ନାହିଁ। କାନାଡ଼ା ଭାରତ ସମ୍ପର୍କରେ ଉନ୍ନତି, ଉଚ୍ଚାୟୁକ୍ତଙ୍କ ପୁନଃ ନିଯୁକ୍ତି ଏବଂ ନୂତନ ସୁରକ୍ଷା ଆଲୋଚନା ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି। ଆଇସିସି ମହିଳା ଏକଦିବସୀୟ ଅନ୍ତର୍ଜାତୀୟ ବିଶ୍ୱକପ୍ 2025 ଫାଇନାଲ୍ ମୁକାବିଲା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ନାଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଆଜି ଅପରାହ୍ନ 3 ଆରମ୍ଭ ହେବ। ଏ ସମ୍ପର୍କରେ ଏକ ରିପୋର୍ଟ।
ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ 2025 ତ୍ରୟୋଦଶ ସଂସ୍କରଣ ବେଶ୍ ରୋମାଞ୍ଚକ ହୋଇପଡ଼ିଛି। ଏଥର କ୍ରିକେଟ୍ ଦୁନିଆକୁ ମିଳିବ ନୂଆ ବିଶ୍ୱ ଚାମ୍ପିୟନ୍। ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅଦ୍ୟାବଧି ବିଶ୍ୱକପ୍ ବିଜୟର ସ୍ୱାଦ ଚାଖିପାରି ନାହାନ୍ତି। ମହିଳା ଦିନିକିଆ ବିଶ୍ୱକପ୍ ଇତିହାସରେ ଅଷ୍ଟ୍ରେଲିଆ ସର୍ବାଧିକ 7, ଇଂଲଣ୍ଡ 4 ଏବଂ ନ୍ୟୁଜିଲାଣ୍ଡ 3 ବିଶ୍ୱକପ୍ ଜିତିଛନ୍ତି। ଭାରତ 2005 ଓ 2017 ଫାଇନାଲ୍ ଖେଳିଥିଲେ ମଧ୍ୟ ନିରାଶାର ସାମ୍ନା କରିଛି। 2005 ଭାରତ ଅଷ୍ଟ୍ରେଲିଆ ପାଖରୁ 98 ଏବଂ 2017 ଏକ ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡ ନିକଟରୁ 9 ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରେ ଇଂଲଣ୍ଡକୁ 125 ପରାସ୍ତ କରି ପ୍ରଥମଥର ପାଇଁ ଫାଇନାଲ୍ରେ ପହଞ୍ଚିଥିବା ବେଳେ ଭାରତ ଅଷ୍ଟ୍ରେଲିଆକୁ 5 ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ସେମିଫାଇନାଲ୍ରେ ଭାରତ 349 ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ବିଜୟ ହାସଲ କରିବା ସହ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛି। 7 ବିଶ୍ୱ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ଭାରତ ପାଇଁ ଏକ ବଡ଼ ଉପଲବ୍ଧି ହେବା ସହ ଖେଳାଳିମାନଙ୍କର ମନୋବଳ ଦୃଢ଼ ରହିଛି। ଉଭୟ ଦଳର ଖେଳାଳିମାନେ ଭଲ ଫର୍ମରେ ଥିବାରୁ ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା କରୁଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସରିତା ସାହୁ।
ଅଷ୍ଟ୍ରେଲିଆ ଭାରତ ପୁରୁଷ T20 ଶୃଙ୍ଖଳାର ତୃତୀୟ ମ୍ୟାଚ୍ ମଧ୍ୟ ଅଷ୍ଟ୍ରେଲିଆର ହୋବାର୍ଟ ସ୍ଥିତ ନିଞ୍ଜା ଷ୍ଟାଡିୟମ୍ରେ ଜାରି ରହିଛି। ଭାରତ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 2 ଓଭରରେ ଗୋଟିଏ ୱିକେଟ୍ ହରାଇ 12 ରନ୍ ସଂଗ୍ରହ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଜି ସନ୍ଧ୍ୟାରେ ଭାରତର ଭାରି ଯୋଗାଯୋଗ ଉପଗ୍ରହ CMS-03 ଉତ୍କ୍ଷେପଣ କରିବ ଇସ୍ରୋ। ବିକଶିତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ଛାତ୍ରଛାତ୍ରୀମାନଙ୍କର ସମାନ ଯୋଗଦାନ ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ଅଭିଯାନ ଜାରି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ସମ୍ମିଳନୀ 2025 କରିବେ ଉଦ୍ଘାଟନ। ଆକାଶବାଣୀ ସଙ୍ଗୀତ ସମ୍ମେଳନର 67ତମ ସଂସ୍କରଣ ଆଜିଠାରୁ ଆରମ୍ଭ ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ 2025 ଫାଇନାଲ୍ରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।